ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତର ଚତୁର୍ଥ ଦିନରେ ଆଜି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ରାଷ୍ଟ୍ରପତି। ଆସନ୍ତାକାଲି ଭୁବନେଶ୍ୱରରେ ଆୟୋଜିତ ବ୍ଲାକ୍ ସ୍ୱାନ୍ ସମ୍ମିଳନୀରେ ଯୋଗଦେବେ। ସ୍ୱପ୍ନ, ସଂକଳ୍ପ ଓ କ୍ଷମତାରେ ପରିପୂର୍ଣ୍ଣ ଯୁବପିଢ଼ି ଦେଶର ସର୍ବୋଚ୍ଚ ଶକ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ କହିଲେ ପ୍ରଧାନମନ୍ତ୍ରୀ। ପରୀକ୍ଷା ପେ ଚର୍ଚ୍ଚା ଆଲୋଚନାରେ ଆସନ୍ତାକାଲି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏବଂ ରାଜସ୍ୱ ସେବା ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ସହଜ ଓ ପ୍ରଯୁକ୍ତି ବିଦ୍ୟା ଆଧାରିତ କରିବା ପାଇଁ ସରକାର ଆଣିଲେ ବ୍ୟାପକ ସଂସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ପାହାଡ଼ପୁର ଗ୍ରାମରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁ, ଲକ୍ଷ୍ମଣ ମୁର୍ମୁ ଓ ସିପୁନ ମୁର୍ମୁଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଗୋଷାଣୀସ୍ଥଳର ଜାହିରା ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏଲ୍ଏନ୍ଟି ଦକ୍ଷତା ବିକାଶ କେନ୍ଦ୍ରକୁ ଗସ୍ତ କରି ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରିଥିଲେ। କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଯୁବକ ଯୁବତୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ଚାକିରି ଖୋଜିବା ପରିବର୍ତ୍ତେ ନିଯୁକ୍ତିଦାତା ହୋଇପାରିଲେ ଆତ୍ମନିର୍ଭର ଓ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଷ୍ଟ୍ରପତି କହିଥିଲେ। ପରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତି ଆଜି ଶିମିଳିପାଳସ୍ଥିତ ଗୁଡ଼ୁଗୁଡ଼ିଆ ଡାକବଙ୍ଗଳାରେ ରାତ୍ରିଯାପନ କରିବେ। ଭାରତ ନେତ୍ର ପଦକ୍ଷେପ ଅଧୀନରେ ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ବ୍ଲାକ୍ ସ୍ୱାନ୍ ସମିଟ୍କୁ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଉଦ୍ଘାଟନ କରିଛନ୍ତି। କୃତ୍ରିମ ବୁଦ୍ଧିମତା, ଫିନ୍ଟେକ୍, ଇନ୍ସିଓଟେକ୍ କ୍ଷେତ୍ରରେ ଓଡ଼ିଶାକୁ ଏକ କେନ୍ଦ୍ର ଭାବେ ସ୍ଥାନିତ କରିବାକୁ ଏହି ସମ୍ମିଳନୀ ମଞ୍ଚ ପ୍ରଦାନ କରିବ। ରାଜ୍ୟରେ ଥିବା ବିଭିନ୍ନ କ୍ଷେତ୍ରରେ ସମ୍ଭାବନା, ପୁଞ୍ଜି ବିନିଯୋଗରେ ରାଜ୍ୟର ଅଗ୍ରଗତି ଓ ଆଗାମୀ ଯୋଜନା ସମ୍ପର୍କରେ ଶ୍ରୀମତୀ ଗର୍ଗ ଆଲୋଚନା କରିଥିଲେ। ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏଥିରେ 24ଟି ଦେଶର 1700ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଛନ୍ତି। ଦେଶର ଯୁବପିଢ଼ିଙ୍କ ପ୍ରତିଭାକୁ ବିଶ୍ୱ ପ୍ରଶଂସା କରୁଛି। ସ୍ୱପ୍ନ, ସଂକଳ୍ପ ଓ କ୍ଷମତାରେ ପରିପୂର୍ଣ୍ଣ ଯୁବପିଢ଼ି ଦେଶର ସର୍ବୋଚ୍ଚ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଗଠନ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହା ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ସମାଜର ପ୍ରତ୍ୟେକ ବର୍ଗରେ ପରିବର୍ତ୍ତନ ସୃଷ୍ଟି କରୁଛି। ଦେଶ ବିଶ୍ୱର ତୃତୀୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ଦିଗରେ ଗତି କରୁଛି। ମୁଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା 30 ଲକ୍ଷ କୋଟି ଋଣ ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଅଭିଭାଷଣରେ କହିଛନ୍ତି। ବିଗତ ବର୍ଷରେ ବିକଶିତ ଭାରତ ଯାତ୍ରାରେ ହୋଇଥିବା ଦ୍ରୁତ ପ୍ରଗତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱଷ୍ଟ ଭାବେ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ। ଭାରତ ବର୍ତ୍ତମାନ ସମୟରେ ଅନେକ ଦେଶ ସହ ଭବିଷ୍ୟତ ପାଇଁ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରୁଛି।
विश्व भारत की टैलेंट का महात्म्य समझ रहा है। हमारे पास आज दुनिया का बहुत ही महत्वपूर्ण टैलेंट पूल है, युवा टैलेंट पूल है, जिसके पास सपने भी हैं, संकल्प भी है, सामर्थ्य भी है।
ଗତ କିଛିଦିନରେ ବିଶ୍ୱର 9ଟି ଦେଶ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଏହି ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ଲୋକସଭାରେ ଆଜି ଧନ୍ୟବାଦ ପ୍ରସ୍ତାବ ବାଚନିକ ଭୋଟ୍ରେ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 10ଟାରେ ପରୀକ୍ଷା ପେ ଚର୍ଚ୍ଚା ଆଲୋଚନାରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଏହା ହେବ ନବମ ସଂସ୍କରଣ। ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଉପରୁ ଚାପ ହ୍ରାସ କରିବା ଏବଂ ପରୀକ୍ଷାକୁ ଏକ ଉତ୍ସବ ଓ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଚଳିତ ବର୍ଷ ଦେବମୋଗ୍ରା, କୋଏମ୍ବାଟୋର, ରାୟପୁର, ଗୌହାଟୀ ଏବଂ ଦିଲ୍ଲୀର 7 ଲୋକକଲ୍ୟାଣ ମାର୍ଗରେ ପରୀକ୍ଷା ଯୋଦ୍ଧାଙ୍କ ସହିତ ମଧ୍ୟ ମତ ବିନିମୟ ଅଧିବେଶନ ଅନୁଷ୍ଠିତ ହେବ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍ରେ ଅଦ୍ୟାବଧି ମୋଟ 49ଟି ଶୁଣାଣି ହୋଇସାରିଛି ବୋଲି ଆଜି ଲୋକସଭାରେ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ କହିଛନ୍ତି। ସାଂସଦ ପ୍ରଦୀପ ପୁରୋହିତଙ୍କ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଉଭୟ ପଡ଼ୋଶୀ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ସଂକ୍ରାମକ ରୋଗ ପ୍ରାଣୀମାନଙ୍କୁ ଅସୁସ୍ଥ ଓ ଦୁର୍ବଳ କରିବା ସହିତ ସେମାନଙ୍କ ପାଇଁ ଘାତକ ହୋଇଥାଏ। ଏଥିପାଇଁ ଟିକା ହେଉଛି ସୁରକ୍ଷାର ସର୍ବଶ୍ରେଷ୍ଠ ଉପାୟ। ଫାଟୁଆ, ସାହଣା, ବଜବଜିଆ ଭଳି ରୋଗକୁ टीकाकरण द्वारा संपूर्ण नियंत्रण प्राणी चिकित्सक पचारि टीका दियंतु और प्राणीधन को सुस्थ सुरक्षित रखिबार संकल्प नियंतु। मने रखंतु, रोगमुक्त गुहाल प्राणी संपद समृद्धिर प्रथम पहाच।
राजस्व सेवा व्यवस्था को अधिक स्वच्छ सहज प्रजुक्ति विद्या आधारित करने सरकार व्यापक संस्कार आनी मुख्यमंत्री मोहन चरण माझी कहते। भुवनेश्वर लोकसेवा भवन आज आभासी मध्यम 57 उपनिबंधक कार्यालय एवं आम साक्षी यूनिफाइड व्हाट्सएप बट मध्यम विभिन्न नागरिक केन्द्रिक सेवार लोकार्पण कर मुख्यमंत्री कहते दक्षता और स्वच्छता को उन्नत करने गत वर्ष पंजीकरण सेवे व्यापक संस्कार आम साक्षी आप्रे जाति उत्तर अधिकारी बासस्थान प्रमाणपत्र और म्यूटेशन और कन्वर्सन मामला पर 11 गुरुत्वपूर्ण राजस्व सेवा को सामिल करा समस्त तहसील ले जमी पट्टे उत्तराधिकारी परिवर्तन पर एक स्वतंत्र अभियान आरंभ हो आईनगत उत्तराधिकारी सपक्ष में जमीजमा रेकर्ड अद्यतन कार्य सह चाषी माने एहाद्वारा सरकार विभिन्न योजनार सुफल पाइपारे मुख्यमंत्री कहते। राज्यर समस्त 317 तहसील उपनिबंधक कार्यालय स्थापन करने लक्ष्य संपन्न होइछि। शेष पर्यायर 56 तहसील और कटक एक अतिरिक्त कार्यालय को मिसाई 57 कार्यालय शुभारंभ करा। पदक्षेप एक प्रशासनिक संस्कार नुहे बरं साधारण जनता भरोसा को मजबूत करने सह विकसित ओडिशा गठन में सहायक हेब। अध्ययन परिदर्शन कार्यक्रम में ओडिशा आसीथिबा दिल्ली स्थित नेशनल डिफेन्स कॉलेज प्रशिक्षार्थी अधिकारीगण आज लोकसेवा भवन मुख्यमंत्री मोहन चरण माझी को साक्षात करिछन्ति। देशर अर्थ हेउछि केवल जातीय सेवा एवं प्रत्येक सामरिक अधिकारी भाववेग सह मनोभाव गभीर भाव जड़ित मुख्यमंत्री कहते। यह अवसर में श्री माझी प्राचीन ओडिशार वीरत्व और पराक्रम उपर आलोकपात करने सह शिल्प भित्तिभूमि शिक्षा क्रीड़ा और विपर्य परिचालन राज्यर नूतन उपलब्धि उपरे वर्णना करिथिले। 2036 विकसित ओडिशा एवं 100 पूर्ति विकसित भारत गठन करिवारे छात्र छात्री मुख्य भूमिका रही बोली उपमुख्यमंत्री कनक बर्धन सिंहदेव कहते। बलांगीर जिला पाटनेश्वरी डिग्री महिला महाविद्यालय वार्षिक उत्सव में मुख्य अतिथि भाव जोगद श्री सिंहदेव कहते वैषयिक ज्ञानकौशल व्यवहार कर शिक्षार्थी सफलता पाई। भुवनेश्वर यूनिट 1 आदिवासी पड़िया रे चलिथिबा राज्यस्तरीय आदिवासी मेलार आज उद्यापनी समारोह अनुष्ठित हेउछे। कार्यक्रम में अनुसूचित जनजाति जाति उन्नयन संख्यालघु संप्रदाय और पछुआ वर्ग कल्याण विभाग मंत्री नित्यानंद गंड जोग देइछन्ति। कटक बालीजात्रा तलपड़िया आसंता रविवार दिन जिलास्तरीय निजुक्ति मेला अनुष्ठित हेबो। सकाळ 10:30 रु आरंभ होई अपराह्न 3टा पर्यंत एहा चलिबो। एही निजुक्ति मेला रे जिलार 14 ब्लॉकर पंचम श्रेणी ठारु युक्त 3 पास करथिबा छात्र छात्री आईटीआई और डिप्लोमा पाठ्यक्रम शेष करथिबा 18-35 वर्ष वयस्क युवक युवती अंश ग्रहण करिपरिबे। कटक जिले आसंता 15 तारीख घर गणना कार्य आरंभ हो जिलापाल दत्तात्रेय भाउसेब सिंधे सूचना देते कार्य एप्रिल 15 तारीख पर्यंत जारी रहा। घर गणना शेष होगा पर जनगणना कार्य आरंभ हो। नयागढ़ जिलापालों सद्भावना सभागृह आज जिलास्तरीय जनगणना अधिकारी समीक्षा और तालीम कार्यक्रम आयोजित हो आसंता एप्रिल 16 तारीख आरंभ हो प्रथम पर्याय जनगणना को सुचारू रूपे संपन्न करने जिलापाल मधुमिता रथ अधिकारी निर्देश देते। राज्य में युवकों दक्षता विकास को अग्राधिकार दे कार्य करने लक्ष्य नहीं 5 सरकारी आईटीआई को उत्कर्ष आईटीआई योजन सामिल करने को सरकार निष्पत्ति नहीं। राउरकेला बलांगीर अंबागुड़ा पुरी और राजकनिका आईटीआई को यह योजन सामिल कर। रायगढ़ जिला मुनिगुड़ा ब्लॉक में संपूर्णता अभियान 2.0 उद्घाटित हो पछुआ ब्लॉक भाव परिचित मुनिगुड़ा और पद्मपुर को केन्द्र सरकार द्वारा आरंभ कर सामिल कर। बौद्धठारे जिलास्तरीय पीएमसी उत्सव उद्घाटित हो छात्र छात्री देशर भविष्य एवं शिक्षक समाज तथा अभिभावक मार्गदर्शक विधायक सरोज कुमार प्रधान मुख्य अतिथि भाव जोगद। बौद्ध जिला सरसरा हाईस्कल पड़िया चली राज्यस्तरीय बाबा कप फुटबल टूर्णामेटर प्रथम सेमिफाइनाल मैच में भंजनगर दल विजयी निर्धारित समय मध्य टाई ब्रेकर जरिया अनुगुल दल को 4-1 गोल परास्त कर भंजनगर दल फाइनाल उन्नीत हो। मुख्य संवाद पुणि थरे ओडिशा गस्तर चतुर्थ दिन में आज मयूरभंज जिलार विभिन्न कार्यक्रम में जोगदे राष्ट्रपति आसंता काली भुवनेश्वर आयोजित ब्लाक स्वन सम्मेलन में जोगदे। स्वप्न संकल्प और क्षमतार पूर्ण युवपीढ़ी देशर सर्वोच्च शक्ति राष्ट्रपति अभिभाषण धन्यवाद प्रस्ताव उपर राज्यसभा कहले प्रधानमंत्री ପରୀକ୍ଷା ପେ ଚର୍ଚ୍ଚା ଆଲୋଚନାରେ ଆସନ୍ତାକାଲି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଏବଂ ରାଜସ୍ୱ ସେବା ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ସହଜ ଓ ପ୍ରଯୁକ୍ତିବିଦ୍ୟା ଆଧାରିତ କରିବା ପାଇଁ ସରକାର ଆଣିଲେ ବ୍ୟାପକ ସଂସ୍କାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।